ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। 22ତମ ଆସିଆନ ଭାରତ ଶିଖର ସମ୍ମିଳନୀରେ ଆଜି ଆଭାସୀ ଜରିଆରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ସେଚେଲ୍ସର ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବା ଲାଗି ଆଜିଠାରୁ ଦୁଇଦିନିଆ ବିଦେଶ ଗସ୍ତରେ ଯିବେ ଉପରାଷ୍ଟ୍ରପତି। ମନ୍ କି ବାତ୍ରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ମନ୍ଥାର ମୁକାବିଲା ଲାଗି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ଏବଂ ଆଇସିସି ମହିଳା ବିଶ୍ୱକପ୍ରେ ଆଜି ଖେଳାଯିବ 2ଟି ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆଭାସୀ ଜରିଆରେ 22ତମ ଆସିଆନ ଭାରତ ଶିଖର ସମ୍ମିଳନୀରେ ଯୋଗଦେବେ। ଏକ ବିବୃତ୍ତିରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଆସିଆନ ନେତାମାନେ ମିଳିତ ଭାବରେ ଆସିଆନ ଭାରତ ସମ୍ପର୍କରେ ପ୍ରଗତି ସମୀକ୍ଷା କରିବେ ଏବଂ ବ୍ୟାପକ ରଣନୈତିକ ସହଭାଗିତାକୁ ମଜବୁତ କରିବା ପାଇଁ ପଦକ୍ଷେପ ବିଷୟରେ ଆଲୋଚନା କରିବେ। ଏଥିରେ କୁହାଯାଇଛି ଆସିଆନ ସହିତ ସମ୍ପର୍କକୁ ମଜବୁତ କରିବା ଭାରତର ଆକ୍ଟ ଇଷ୍ଟ ନୀତି ଏବଂ ଭାରତ ପ୍ରଶାନ୍ତ ମହାସାଗରୀୟ ଦୃଷ୍ଟିକୋଣର ଏକ ପ୍ରମୁଖ ସ୍ତମ୍ଭ। ଆସନ୍ତା 27 ତାରିଖରେ କୁଆଲାଲାମ୍ପୁରରେ ଅନୁଷ୍ଠିତ ହେବାକୁ ଥିବା 20ତମ ପୂର୍ବ ଏସୀୟ ସମ୍ମିଳନୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିନିଧିତ୍ୱ କରିବେ। ପୂର୍ବ ଏସୀୟ ସମ୍ମିଳନୀ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି ସ୍ଥିରତା ଏବଂ ସମୃଦ୍ଧି ପାଇଁ ଥିବା ଆହ୍ୱାନ ଉପରେ ବିଚାର ବିମର୍ଶ କରିବା ଏବଂ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ବିକାଶ ଉପରେ ମତ ଆଦାନ ପ୍ରଦାନ କରିବାର ସୁଯୋଗ ପ୍ରଦାନ କରିବ। ସେଚେଲ୍ସର ନିର୍ବାଚିତ ରାଷ୍ଟ୍ରପତି ଡକ୍ଟର ପ୍ୟାଟ୍ରିକ୍ ହର୍ମେନିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜି ସେଚେଲ୍ସକୁ ଦୁଇଦିନିଆ ଗସ୍ତରେ ଯିବେ। ଏକ ବିବୃତ୍ତିରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଏହି ଗସ୍ତ ସମୟରେ ଉପରାଷ୍ଟ୍ରପତି ଡକ୍ଟର ହର୍ମେନିଙ୍କୁ ଭାରତର ଅଭିନନ୍ଦନ ଜଣାଇବେ ଏବଂ ଦୁଇ ଦେଶ ମଧ୍ୟରେ ଘନିଷ୍ଠ ଦୀର୍ଘକାଳୀନ ଏବଂ ସମୟ ପରୀକ୍ଷିତ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା କରିବେ। ଭାରତର ଭିଜନ ମହାସାଗର ଅଧୀନରେ ସେଚେଲ୍ସ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର। ଏହି ଗସ୍ତ ସେଚେଲ୍ସ ସହିତ ଏହାର ସହଭାଗିତାକୁ ଆହୁରି ମଜବୁତ ଏବଂ ବିସ୍ତାର କରିବା ପାଇଁ ଭାରତର ଗଭୀର ପ୍ରତିବଦ୍ଧତାକୁ ସ୍ପଷ୍ଟ କରୁଛି। ଛଟ୍ ପୂଜାର ଆଜି ଦ୍ୱିତୀୟ ଦିନରେ ଶ୍ରଦ୍ଧାଳୁମାନେ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଉପବାସ ରଖିଛନ୍ତି। ଏହାକୁ ଖର୍ନା କୁହାଯାଏ। ସୂର୍ଯ୍ୟାସ୍ତ ସମୟରେ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଅର୍ପଣ କରିବା ପରେ ଶ୍ରଦ୍ଧାଳୁମାନେ ଖାଦ୍ୟ ଗ୍ରହଣ କରିବେ। 4 ଦିନ ବ୍ୟାପୀ ଛଟ୍ ପୂଜା ଗତକାଲି ଆରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛଟ୍ ପର୍ବ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି ଏହି 4ଦିନିଆ ଛଟ୍ ପର୍ବର ଗଭୀର ସାଂସ୍କୃତିକ ଗୁରୁତ୍ୱ ରହିଛି। ବିଶ୍ୱର କୋଣ ଅନୁକୋଣରେ ରହୁଥିବା ଭାରତୀୟ ପରିବାରଗୁଡ଼ିକ ଭକ୍ତିର ସହ ଏହି ପୂଜାରେ ଅଂଶଗ୍ରହଣ କରିଥାନ୍ତି। ପ୍ରଧାନମନ୍ତ୍ରୀ ଏହି ଅବସରରେ ଛଟି ମୟାଙ୍କ ପାଇଁ ଉତ୍ସର୍ଗୀକୃତ ଏକ ଭକ୍ତିପୂର୍ଣ୍ଣ ଗୀତ ସେୟାର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ପୂର୍ବାହ୍ନ 11ଟାରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ତାଙ୍କର ମାସିକ ରେଡିଓ ମନ୍ କି ବାତ୍ କାର୍ଯ୍ୟକ୍ରମର 127ତମ ସଂସ୍କରଣ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ସମ୍ବାଦ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ଲାଇଭ୍ ଷ୍ଟ୍ରିମିଂ କରାଯିବ। ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀ ଏହାର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରିବ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ଅଧୀନରେ ରାମନାଥପୁରମ୍, ଶିବଗଙ୍ଗା, ଥୁତୁକୁଡ଼ି ଏବଂ ବିରୁଧୁନଗର ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯାଇଛି। ଗତକାଲି ଭେଲୋରରେ କୃଷକମାନଙ୍କ ସହ ଆଲୋଚନା କରିବା ଅବସରରେ ଶ୍ରୀ ଚୌହାନ କହିଛନ୍ତି ଏହି ପ୍ରକଳ୍ପ ଅଧୀନରେ ଅଧିକ ଲାଭ ପ୍ରଦାନ କରିବା ପାଇଁ 36ଟି ଯୋଜନାକୁ ସମନ୍ୱିତ କରାଯାଉଛି। ମନ୍ତ୍ରୀ ଶ୍ରୀ ଚୌହାନ 4ଟି କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟଙ୍କ ସହ ଯୋଜନାର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ସେ କହିଛନ୍ତି ତାମିଲନାଡୁ ଭଳି ରାଜ୍ୟ ଉନ୍ନତ କିସମ, ପ୍ରଯୁକ୍ତିବିଦ୍ୟା ଓ ନିଶ୍ଚିତ ବିପଣନ ମାଧ୍ୟମରେ ଏହି ଯୋଜନାରେ ଅଧିକ ଲାଭାନ୍ୱିତ ହେବେ। ଶ୍ରୀ ଚୌହାନ ତାମିଲନାଡୁ କୃଷି ବିଶ୍ୱବିଦ୍ୟାଳୟ ଅଧୀନରେ ଭାମ୍ବନସ୍ଥିତ ଜାତୀୟ ଡାଲି କେନ୍ଦ୍ର ଦ୍ୱାରା ବିକଶିତ ଉନ୍ନତ ଡାଲି କିସମକୁ ପ୍ରଶଂସା କରିଛନ୍ତି। ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଆସନ୍ତାକାଲି ସକାଳ ସୁଦ୍ଧା ସାମୁଦ୍ରିକ ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ସାମୁଦ୍ରିକ ଝଡ଼ ମନ୍ଥା ମଙ୍ଗଳବାର ସନ୍ଧ୍ୟାରେ କିମ୍ବା ରାତିରେ ଏକ ଭୟଙ୍କର ସାମୁଦ୍ରିକ ଝଡ଼ ଭାବରେ ଆନ୍ଧ୍ରପ୍ରଦେଶ ଉପକୂଳ କାକିନାଡ଼ା ନିକଟରେ ସ୍ଥଳଭାଗ ଛୁଇଁବ ବୋଲି ପ୍ରାରମ୍ଭିକ ଆକଳନ କରାଯାଇଛି। ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶ, ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ସାମୁଦ୍ରିକ ଝଡ଼ ମନ୍ଥାକୁ ଦୃଷ୍ଟିରେ ରଖି କ୍ୟାବିନେଟ୍ ସଚିବ ଡକ୍ଟର ଟିଭି ସୋମନାଥନ ଜାତୀୟ ବିପର୍ଯ୍ୟୟ ପରିଚାଳନା କମିଟିର ଏକ ବୈଠକରେ ସମୀକ୍ଷା କରିଛନ୍ତି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସାମୁଦ୍ରିକ ଝଡ଼ ମନ୍ଥା ଦେଶର ପୂର୍ବ ଏବଂ ଦକ୍ଷିଣ ଉପକୂଳର ବିଭିନ୍ନ ରାଜ୍ୟ ଦେଇ ଅତିକ୍ରମ କରିବ। ବୈଠକରେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ପୁଡୁଚେରୀ ଓ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଯୋଗଦେଇ ପ୍ରସ୍ତୁତି ପଦକ୍ଷେପ ବିଷୟରେ କମିଟିକୁ ଅବଗତ କରାଇଛନ୍ତି। ବିଭିନ୍ନ କେନ୍ଦ୍ରୀୟ ସଂସ୍ଥା ଏବଂ ରାଜ୍ୟ ସରକାରଗୁଡ଼ିକ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରି କ୍ୟାବିନେଟ୍ ସଚିବ ଡକ୍ଟର ସ୍ୱାମୀନାଥନ କହିଛନ୍ତି, ଏନ୍ଡିଆର୍ଏଫ୍ ସହିତ ସେନା, ନୌସେନା, ବାୟୁସେନା ଏବଂ ଭାରତୀୟ ତଟରକ୍ଷୀ ବାହିନୀର ଉଦ୍ଧାର ଏବଂ ରିଲିଫ୍ ଦଳକୁ ପ୍ରସ୍ତୁତ ରଖାଯାଇଛି। ଏହି ସମୟ ମଧ୍ୟରେ ମତ୍ସ୍ୟଜୀବୀମାନଙ୍କୁ ଚଳିତ ମାସ 29 ତାରିଖ ପର୍ଯ୍ୟନ୍ତ ବଙ୍ଗୋପସାଗର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ସମ୍ଭାବ୍ୟ ସାମୁଦ୍ରିକ ଝଡ଼ର ମୁକାବିଲା ନିମନ୍ତେ କେନ୍ଦ୍ରୀୟ ମନ୍ତ୍ରଣାଳୟ ସମେତ ବିଭିନ୍ନ ସଂସ୍ଥାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଥିବା କ୍ୟାବିନେଟ୍ ସଚିବ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଗତମାସ 22 ତାରିଖରେ ଘୋଷଣା ସହ ଦେଶରେ ଆରମ୍ଭ ହୋଇଥିଲା ଜିଏସ୍ଟି ସଞ୍ଚୟ ଉତ୍ସବ। ସେହିଦିନଠାରୁ ସାରା ଦେଶର ଲୋକମାନେ ପ୍ରତ୍ୟେକଟି କ୍ଷେତ୍ରରେ ଲାଭ ପାଉଛନ୍ତି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂତନ ଜିଏସ୍ଟି ହାର ନାଗରିକମାନଙ୍କୁ ସାହାଯ୍ୟ କରୁଛି। ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର ଔଷଧ, ଉପକରଣ ଏବଂ ଅତ୍ୟାବଶ୍ୟକ ସେବା ପାଇଁ ଖର୍ଚ୍ଚ ହ୍ରାସ କରି ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଆଶ୍ୱସ୍ତି ପ୍ରଦାନ କରିଛି। ଅତ୍ୟାବଶ୍ୟକ ଔଷଧ ଉପରେ ପୂର୍ବରୁ 12% ଟିକସ ଥିଲା, ଯାହାକୁ ଏବେ 5%କୁ ହ୍ରାସ କରାଯାଇଛି ଏବଂ 36 ଜୀବନ ରକ୍ଷାକାରୀ ଔଷଧକୁ ଟିକସରୁ ସମ୍ପୂର୍ଣ୍ଣ ମୁକ୍ତ କରାଯାଇଛି, ଯାହାଦ୍ୱାରା ଦୀର୍ଘକାଳୀନ ଏବଂ ଗୁରୁତର ରୋଗର ଚିକିତ୍ସା ଅଧିକ ସୁଲଭ ହୋଇପାରିଛି। ଗଜ୍, ବ୍ୟାଣ୍ଡେଜ୍, ଡାଇଗ୍ନୋଷ୍ଟିକ୍ କିଟ୍ ଏବଂ ଥର୍ମୋମିଟର ଭଳି ଚିକିତ୍ସା ଉପକରଣଗୁଡ଼ିକ ଉପରେ ଜିଏସ୍ଟି ହାର 12%ରୁ 5%କୁ ହ୍ରାସ କରାଯାଇଛି। ଏହି ଟିକସ ହ୍ରାସ ରୋଗ ନିର୍ଣ୍ଣୟ ଏବଂ ଚିକିତ୍ସା ସେବାକୁ ଶସ୍ତା କରିଛି। ଦିଲ୍ଲୀର ଜଣେ ଫାର୍ମାସିଷ୍ଟ ମନୀଷ କୁମାର କହିଛନ୍ତି, ଜିଏସ୍ଟି ହ୍ରାସ ଯୋଗୁଁ ଔଷଧର ମୂଲ୍ୟ ହ୍ରାସ ପାଇଛି ଓ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରୁଛି।
ମେରା ନାମ ମନୀଷ କୁମାର ହେ ଔର ଅଗ୍ରୱାଲ ଏଜେନ୍ସି ଦିଲ୍ଲୀ ସେ ବୋଲ ରହା ହୁଁ। ସାର, ଜିଏସ୍ଟି କମ ହୋନେ ସେ ବହୁତ ଫାଇଦା ହୁଆ ହେ, ମେ ବି କହ ସକତେ ହେ କି ହମାରୀ ଦବାଇ ଲାଇନ କେ ଅନ୍ଦର ତୋ ଅଚ୍ଛା 70-75% ସେ ଜ୍ୟାଦା ଦବାଇୟାଁ ସସ୍ତି ହୋ ଗଇ ହେ କରିବ କରିବ, ଔର ଆମ ଲୋକୋ କୋ ତୋ ବହୁତ ରାହତ ହିଁ ମିଲେଗୀ ଇସସେ ତୋ କରିବ କରିବ। ମତଲବ ମିଡିଲ କ୍ଲାସ ହୁଆ ଔର ଲୋ କ୍ଲାସ ଜୋ ହବାଇୟାଁ ଦବାଇୟାଁ ନହିଁ ଖରିଦ ପାତେ ଥେ ପହେଲେ କି ହମକୋ ଲଗତା ଥା ବହୁତ ଜ୍ୟାଦା ବଜେଟ ମେ ନହିଁ ଆ ପା ରହି ହେ ତୋ ଉନକୋ ଭି କାଫି ରାହତ ମିଲେଗୀ। ଜବକି ସର୍ଜିକାଲ ଆଇଟମ୍ସ ମେ ଥର୍ମାମିଟର ବଗେରା ବଚ୍ଚୋ କେ ଫୁଡ ପ୍ରଡକ୍ଟ ବଗେରା ମେ ବି ବହୁତ ଜିଏସ୍ଟି କମ ହୁଆ ହେ।
ବୈଦେଶିକ ମନ୍ତ୍ରଣାଳୟ ଏବଂ ଗୃହ ମନ୍ତ୍ରଣାଳୟ ସହିତ ସମନ୍ୱୟରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ପଳାତକ ଘୋଷିତ ଲଖବିନ୍ଦର କୁମାରଙ୍କୁ ଆମେରିକାରୁ ଭାରତ ଆଣିଛି। ସିବିଆଇ କହିଛି, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଜଣେ ପ୍ରମୁଖ ସହଯୋଗୀ କୁମାରଙ୍କୁ ଗତକାଲି ଆମେରିକାରୁ ଆଣି ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ ହରିୟାଣା ପୁଲିସର ଏକ ଦଳ ତାଙ୍କୁ ଗିରଫ କରିଛି। କୁମାର ହରିୟାଣାରେ ଅର୍ଥ ଆଦାୟ, ଭୟଭୀତ କରିବା, ଅବୈଧ ଅସ୍ତ୍ରଶସ୍ତ ରଖିବା ଏବଂ ବ୍ୟବହାର କରିବା ଓ ହତ୍ୟା ପ୍ରୟାସ ସହିତ ଜଡ଼ିତ ବହୁ ଅପରାଧିକ ମାମଲାରେ ଜଡ଼ିତ ରହିଛି। ହରିୟାଣା ପୁଲିସର ଅନୁରୋଧ ପରେ ସିବିଆଇ ଗତବର୍ଷ ଅକ୍ଟୋବର 26 ଲଖବିନ୍ଦର ବିରୁଦ୍ଧରେ ଇଣ୍ଟରପୋଲ ରେଡ୍ ନୋଟିସ୍ ଜାରି କରିଥିଲା, ଯାହା ଶେଷରେ ତାଙ୍କୁ ଖୋଜାଖୋଜି ଏବଂ ନିର୍ବାସନରେ ସହାୟତା ଦେଇଥିଲା। ସିବିଆଇ ଇଣ୍ଟରପୋଲ ସହାୟତାରେ ଭାରତ ପୋଲ ପ୍ଲାଟଫର୍ମ ଜରିଆରେ ଆମେରିକାରୁ ତାକୁ ଠାବ କରିଥିଲା। ଆଇସିସି ମହିଳା ବିଶ୍ୱକପ୍ରେ ଆଜି 2 ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ପୂର୍ବାହ୍ନ 11 ବିଶାଖାପଟ୍ଟନମର ଏସିଏ ଭିଡିସିଏ କ୍ରିକେଟ୍ ଷ୍ଟାଡିୟମରେ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ। ଦ୍ୱିତୀୟ ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ 3 ଖେଳାଯିବ। ନଭି ମୁମ୍ବାଇ ସ୍ଥିତ ଡକ୍ଟର ଡିୱାଇ ପାଟିଲ ସ୍ପୋର୍ଟସ୍ ଏକାଡେମୀରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ବିଶ୍ୱକପ୍ରେ ଆସନ୍ତା 29 ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ସେମିଫାଇନାଲ ଏବଂ 30 ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। 22ତମ ଆସିଆନ୍ ଭାରତ ଶିଖର ସମ୍ମିଳନୀରେ ଆଜି ଆଭାସୀ ଜରିଆରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ସେଚେଲ୍ସର ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବା ଲାଗି ଆଜିଠାରୁ ଦୁଇଦିନିଆ ବିଦେଶ ଗସ୍ତରେ ଯିବେ ଉପରାଷ୍ଟ୍ରପତି। ମନ୍ କି ବାତ୍ରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ମନ୍ଥାର ମୁକାବିଲା ଲାଗି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ଏବଂ ଆଇସିସି ମହିଳା ବିଶ୍ୱକପ୍ରେ ଆଜି ଖେଳାଯିବ ଦୁଇଟି ମ୍ୟାଚ୍। ସମ୍ବାଦ ଶେଷ ହେଲା।